शांति। अमृतधारा कार्यक्रम श्रोताबंधु मानू आबुशिखर श्रीमंत भाई नमस्कार एवं हार्दिक स्वागत। आज आम सब चर्चा करवा गणेश वास्तव में किए आम भारत वर्ष प्रत्येक स्कूल कॉलेज रे प्रत्येक वर्ष आम सब गणेश चतुर्थी मनई था। सबु छात्र बंधु मैंने बहुत धूमधाम रे गणेश पूजा कर एवं भारत वर्षर महाराष्ट्र प्रदेश रे गणेश पूजा बहुत प्रसिद्ध अटे। बॉम्बे शहर गले आपण मैंने देखिए हजार हजार संख्या रे छोटरु बहुत बड़ बड़ विशाल गणेश मूर्ति सबु प्राय प्रत्येक छकरे ता मूर्ति को स्थापना करके बहुत धूमधाम रे लोक समस्ते पालन करती। जो दिन विसर्जन हुए गणेश से दिन तो रास्ता सब एमती ट्राफिक बंद हो जाए घंटा घंटा धरी लोक गणेश को विसर्जन करिया पई बैंड बाजा बजाई बहुत खुशी रे उन्मत्त रे नाची चली थांदी एवं बहुत धूमधाम रे पालन करती। तो मनरे प्रश्न उठे कि ये गणेश सतरे किए कहीं आम विद्या पे प्रार्थना करचु तांकु विघ्न विनाशक बोली भी कहचु तांकर जन्म वृत्तांत विषय पुराण शास्त्र जितने आम पढ़ु मनरे अनेक प्रश्न उठे कि जितेबले तपस्या करुथिले पार्वती गणेश को गुफा सामनारे रखी प्रहरी रूप से पार्वती अनुरोध करथिले कि पुओ मु तपस्या रे रत थिबी कहारी की भी भितर को प्रवेश करि देबोनी। किंतु जितेबले शिव आसिले गणेश तो शिव को चिन्ह नथांदी तेणु उभयों भितर तुमूल संग्राम हला एवं शिव जितेबले गणेश मुंड काटी दिले एवं भितर को आसिक पार्वती सांगरे जितेबले मिसिले पार्वती को आश्चर्य हला कि गुफा सम्मुखरे तो गणेश निजे प्रहरा दौले ये शिव आसिले किमि भितर को जितेबले पचारे पार्वती शिव सत कथा कहले एवं पार्वती कहले से वास्तव में आम समस्त दुहेर पु तेणु शिव को बहुत दुख अनुभव होला पुणी थे जीवदान देवाई शिव कौन करते गोटे हाथीर मुंड काटिकी ता गंडी लगे जीवदान दे कथा पुराण शास्त्र शुणुचे किंतु पुराणर कथा शुणिकी कौन सी भी बुद्धिमान व्यक्ति पढ़ा लिखा व्यक्ति एक कथा केते दूर सत कौन चिंता करिए आपण माने प्रत्येक मन रे निश्चय प्रश्न उठे कि एटा केमिति सत हो पारे। ये जो पुराण शास्त्र कथा जो वर्णना हिची तार आध्यात्मिक किसी गुह रहस्य थाई पारे नहले हाथीर मुंड एते विशाल गोटे छोट पाटे जदि मुंड कटाई थाए ता गंडी सहित हाथी मुंडटे किमती लग चिंता करिया विषय आउ जनकर हाथी मुंड देहटा एमती गोटे मणिषर हो गोटे मूसिक बाहन गोटे मूषा उपरे से बसुवे ये चित्रकार जमती प्रकार गणेश चित्र करदे आम पुराण शास्त्र जो उपाख्यान सब पढ़ुचे गभीर भाव चिंता कले जना पड़े कि यार किसी आध्यात्मिक गुढ़ रहस्य रही थे पारे। ଆଜି ପର୍ଯ୍ୟନ୍ତ ଆମେ ଗଣେଶଙ୍କୁ ବିଘ୍ନ ବିନାଶକ, ଗଣପତି, ଗଣେଶ, ବିଘ୍ନରାଜ, ସୁପକର୍ଣ୍ଣ, ଲମ୍ବୋଦର, ଏମିତି ବିଭିନ୍ନ ପ୍ରକାର ଏକଦନ୍ତ ଅନେକ ନାମରେ ତାଙ୍କୁ ସ୍ତୁତିଗାନ କରିକି, ତାଙ୍କ ବନ୍ଦନା କରିକି, ବିଦ୍ୟା ପାଇଁ, ବୁଦ୍ଧି ପାଇଁ ତାଙ୍କୁ ପୂଜା କରିଆସୁଛି। ଏବଂ ପୁରାଣ ଶାସ୍ତ୍ର ଅନୁସାରେ ତ ଯେତେ ବି ଦେବୀ ଦେବତା ଅଛନ୍ତି ସମସ୍ତଙ୍କଠୁ ପ୍ରଥମରେ ଗଣପତିଙ୍କୁ ହିଁ, ଗଣେଶଙ୍କୁ ହିଁ ପୂଜା କରାଯାଏ, ପରେ ବିଭିନ୍ନ ଦେବୀ ଦେବତାଙ୍କୁ ପୂଜା କରାଯାଏ, ଏମିତି ବ୍ୟାଖ୍ୟା ରଖାଯାଇଛି। ତାହେଲେ ଚାଲନ୍ତୁ ଦେଖିବା କି ତାର ଆଧ୍ୟାତ୍ମିକ ଗୁଢ଼ ରହସ୍ୟ କ'ଣ। କାହିଁକି ନା ସ୍ୱୟଂ ପରମାତ୍ମା ଶ୍ରୀ ବାବା ହିଁ ଆସିକି ଆମ ଭକ୍ତିର ଯାହା କିଛି ଆମେ ସବୁ କରୁଥିଲେ ତାର ବାସ୍ତବିକ ସାରମର୍ମ, ଗୁହ୍ୟ ରହସ୍ୟ ଏବଂ ଆଧ୍ୟାତ୍ମିକ ରହସ୍ୟକୁ ଆମ ସାମ୍ନାରେ ଉଦ୍ଘାଟନ କରୁଛନ୍ତି। ଏବଂ ବାବା ଆମକୁ କ'ଣ ବୁଝାଉଛନ୍ତି ବିଚାର କରିବା। ଦେଖନ୍ତୁ, ଗଣପତି ପତି ଶବ୍ଦର ଅର୍ଥ କ'ଣ? ପତି ଅର୍ଥାତ୍ ଯେମିତି ସେନାପତି, ପତି ମାନେ ଏ କମାଣ୍ଡର ଲାଇକ୍ ପର୍ସନାଲିଟି, ଜଣେ ମୁଖିଆ, ତାକୁ ଆମେ ପତି କହୁ। ଗଣ ଅର୍ଥାତ୍ ସମୂହ, ଯେମିତି ଗୋଟେ ମିଲିଟ୍ରିରେ ଅନେକ ସୈନ୍ୟ ଥାନ୍ତି, ସୈନ୍ୟମାନଙ୍କ ଭିତରୁ ଜଣେ ମୁଖିଆ ଥାଏ, କମାଣ୍ଡର ଥାଏ। ସେମିତି ଆଜି ଦୁନିଆରେ ଆମେ ଯେତେ ସବୁ ଆତ୍ମା ରହିଛେ, ଆମେ ସମସ୍ତେ ପରମାତ୍ମାଙ୍କର ସନ୍ତାନଠୁ ଆମେ ସବୁ ଆତ୍ମାଗଣ, ଶିବଙ୍କର ହିଁ ଆମେ ସନ୍ତାନ। ଏବଂ ଆମ ସନ୍ତାନମାନଙ୍କ ଭିତରୁ ଯାର ଯିଏ ବିଦ୍ୟାରେ ବୁଦ୍ଧିରେ ପ୍ରବୀଣ ଅଟେ, ଏବଂ ଯାର ଗୋଟେ କମାଣ୍ଡର ଲାଇକ୍ ପର୍ସନାଲିଟି, ଅନେକ ସମୂହ ଭିତରେ ଯିଏ ଶ୍ରେଷ୍ଠ ରୂପରେ ପରିଗଣିତ ହୋଇଥାଏ, ତାକୁ ଆମେ ଗଣପତି କହିଦେଇପାରିବା। ତେଣୁ ଗଣେଶ ବା ଗଣପତିକୁ ଯେଉଁ ଚିତ୍ର ରୂପରେ ଦେଖାହେଇଛି ବା ପୁରାଣ ଶାସ୍ତ୍ରରେ ବ୍ୟାଖ୍ୟା କରାହେଇଛି, ବାସ୍ତବରେ ସେଟା ସିମ୍ବଲିକ। ଶିବଙ୍କର ସନ୍ତାନ କେବଳ କାର୍ତ୍ତିକ ଆଉ ଗଣେଶ ନୁହନ୍ତି। ମୁଁ ଆଗରୁ ବି କହିଛି କି ଭଗବାନଙ୍କର ଦୁଇ ପ୍ରକାର ସନ୍ତାନ ଅଛନ୍ତି, ଭକ୍ତ ଏବଂ ଜ୍ଞାନୀ। ଏବଂ ଯେଉଁ ଆଜି ସଂସାରରେ ସାରା ସମଗ୍ର ଯେତେ ଆତ୍ମା ସମସ୍ତେ ଆମେ ଅଛେ, ଆମ ସମସ୍ତଙ୍କ ମାନଙ୍କ ଭିତରୁ ଯିଏ ଜ୍ଞାନରେ, ବୁଦ୍ଧିରେ, ବିଦ୍ୟାରେ ଯିଏ ପ୍ରବୀଣ ଅଟେ, ଯିଏ ଅନେକଙ୍କ ଭିତରୁ ଯାହାର ବ୍ୟକ୍ତିତ୍ୱ ବିଶେଷ ଅଟେ, ତାକୁ ଆମେ ଗଣପତି କହିଦେଇପାରିବା। ଏବଂ ତାର ପ୍ରତୀକ ରୂପରେ, ସିମ୍ବଲ ରୂପରେ ଚିତ୍ରକାର ଗଣେଶଙ୍କୁ ଏମିତି ବର୍ଣ୍ଣନା କରିଦେଇଛି ବା ଚିତ୍ରିତ କରିଦେଇଛି। ଗଣେଶଙ୍କର ମୁଣ୍ଡ ଗୋଟେ ହାତୀ ମୁଣ୍ଡ କ'ଣ ପାଇଁ ଦେଖାଯାଇଛି? ସତରେ କୌଣସି ମଣିଷର ହାତୀ ମୁଣ୍ଡ ସମ୍ଭବ ହେବ କି? ହାତୀକୁ ଯେତେ ସବୁ ଆମେ ପ୍ରାଣୀ ଜଗତ ଦେଖୁଛୁ, ପ୍ରାଣୀମାନଙ୍କ ଭିତରୁ ସବୁଠୁ ବିଶାଳ ବୁଦ୍ଧି ବୋଲି ପରିଗଣନା କରାଯାଇଥାଏ। ହାତୀ ଅନେକ ବର୍ଷ ବର୍ଷର କଥା ସେ ମନେ ରଖିଥାଏ। ଏବଂ ଜଣେ ବୁଦ୍ଧିବାନ ବ୍ୟକ୍ତି, ଜଣେ ଜ୍ଞାନୀ ବ୍ୟକ୍ତି ପାଖରେ ଯେଉଁ ସବୁ ଗୁଣ ଲକ୍ଷଣ ଥାଏ, ସେଗୁଡ଼ା ସବୁ ହାତୀ ଭିତରେ ଦେଖାଯାଇଥାଏ। ତେଣୁ ଗୋଟେ ଚିତ୍ରକାରକୁ ଯଦି କୁହାଯିବ କି ଗୋଟେ କଳା ଲୋକର ଚିତ୍ର ବନାଅ କି ଗୋରା ଲୋକର ଚିତ୍ର ବନାଅ, ସେମିତି ରଙ୍ଗ ଦେଇକି ସେ ବନେଇ ଦେଇପାରେ। କିନ୍ତୁ ଯଦି ଜଣେ ବୁଦ୍ଧିମାନ ଲୋକର ଚିତ୍ର ବନାଅ କୁହାଯାଏ, ତାହେଲେ ଚିତ୍ରକାର ବନେଇବ କେମିତି? ଚିନ୍ତା କରନ୍ତୁ ଆପଣ। ତେଣୁ ଚିତ୍ରକାର କିଛି ସିମ୍ବଲ ବା କିଛି ଚିହ୍ନ ଚିତ୍ରରେ ଦର୍ଶାଇ ଦେଇଛି, ଯେଉଁଥିରୁ ଆମେ ବୁଝିବା ଦରକାର କି ସେ ସିମ୍ବଲର ବା ସେ ଚିହ୍ନର ଅର୍ଥ କ'ଣ। ସତରେ ଜଣେ କାହାର ଏମିତି ହାତୀ ମୁଣ୍ଡଟିଏ ଥିବ? ବାସ୍ତବରେ ସେଇଟା ସମ୍ଭବ ନୁହେଁ। କିନ୍ତୁ ଜଣେ ବୁଦ୍ଧିବାନ ବ୍ୟକ୍ତିର ମୁଣ୍ଡ ବା ମସ୍ତିଷ୍କ ହାତୀ ଭଳିଆ ବିଶାଳ ଅଟେ, ତେଣୁ ଚିତ୍ରକାର ତାକୁ ସେମିତି ଭାବରେ ସିମ୍ବଲାଇଜ୍ କରିଦେଇଛି। ଆପଣ ଦେଖିବେ ଗୋଟେ ହାତୀ ଯେତେବେଳେ ଚାଲିଯାଉଥାଏ, ତା ପଛରେ କୁକୁରମାନେ କେତେ ବି ଭୋକନ୍ତୁ, କିନ୍ତୁ ସେ ଅବିଚଳିତ ହୋଇକି ଚାଲିଥାଏ। ସେ କେବେ ବି ତାର ଗତିରେ, ତାର ଚାଲିରେ କିଛି ଅନ୍ତର ଦେଖାଯାଇନଥାଏ। ଯଦ୍ୟପି ଆମେ ଦେଖିଥାଉ କି ଅନ୍ୟ ଜୀବଜନ୍ତୁ ଯେମିତି ଗୋଟେ ଗାଈ ବା ଅନ୍ୟ କୌଣସି ଜୀବଜନ୍ତୁ ପଛରେ କୁକୁରମାନେ ଯେତେବେଳେ ଭୋକନ୍ତି, ଦେଖିବେ କିନ୍ତୁ ବ୍ୟତିବ୍ୟସ୍ତ ହୋଇକି ଗାଈ ଏପଟେ ସେପଟେ ଦୌଡ଼ୁଥାଏ, କିନ୍ତୁ ହାତୀ ସେମିତି କରିନଥାଏ। ଯେହେତୁ ଜାଣିଥାଏ କି କୁକୁର ଗୋଟେ ତୁଚ୍ଛ ଜୀବ, ସେ ମୋ ପଛରେ କେତେ ବି ଭୋକୁଥାଉ ମୋର କିଛି ହେବନି। ସେମିତି ଜଗତରେ ଦୁନିଆରେ ଯେତେବେଳେ କୌଣସି ମହାନ କର୍ତ୍ତବ୍ୟ କରିବା ପାଇଁ ମହାପୁରୁଷମାନେ କିଛିଟା ଆରମ୍ଭ କରନ୍ତି, ଅନେକ ଲୋକ ଟାହି ଟାପରା କରିବା, ତାଙ୍କ ପଛରେ ବିଭିନ୍ନ ପ୍ରକାର କମେଣ୍ଟ କରିବା, ଆକ୍ଷେପ କରିବା ଛାଡ଼ନ୍ତିନି। କିନ୍ତୁ ଯିଏ ମହତ୍ ବୁଦ୍ଧିବାଲା, ଯିଏ ବିଶାଳ ବୁଦ୍ଧି, ଯିଏ ଜ୍ଞାନବାନ ବ୍ୟକ୍ତି, ସେ ଅବିଚଳିତ ଭାବରେ ତା ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଥାଏ। ତେଣୁ ଗୋଟିଏ ଜ୍ଞାନୀ ବା ବୁଦ୍ଧିବାନ ବ୍ୟକ୍ତିର ଚିହ୍ନ ଦେଖିବା ପାଇଁ ହାତୀ ମୁଣ୍ଡଟିଏ ଚିତ୍ରକାର ଦର୍ଶାଇ ଦେଇଛି। ଏବଂ ହାତୀ ଦେଖିବେ ତାର ଆହୁରି ବିଶେଷତା ରହିଛି, ହାତୀ କ'ଣ କରେ, ତା ଶୁଣ୍ଢରେ ଫୁଲ ଆଣିକି ଦେବ ମନ୍ଦିରରେ ଦେବ ମୂର୍ତ୍ତି ଉପରେ ରଖେ। ଛୋଟ ଛୋଟ ପିଲାମାନଙ୍କୁ ବି ଶୁଣ୍ଢରେ ଟେକି ନେଇକି ନିଜ ପିଠି ଉପରେ ବସାଏ, କାହାକୁ ନମସ୍କାର କରେ। ତ ଜଣେ ବୁଦ୍ଧିବାନ ବ୍ୟକ୍ତି, ଜ୍ଞାନୀ ବ୍ୟକ୍ତି ସମସ୍ତଙ୍କୁ ତା ପାଖରେ ସମାଦର ଥାଏ। ପିଲାମାନଙ୍କୁ ବି ସମ୍ମାନ ଦେଇଥାଏ, ତ ବଡ଼ ଲୋକମାନଙ୍କୁ ବି ସମ୍ମାନ ଦେଇଥାଏ, ତ କାହାକୁ ବି ହେୟ ଜ୍ଞାନ କରେନି। ଯେଉଁମାନେ ଜୁଲୋଜି ପଢ଼ିଛନ୍ତି ସେମାନେ ଅନୁଭବ କରିଥିବେ, ଜାଣିଥିବେ ବା ପଢ଼ିଥିବେ ଶୁଣିଥିବେ କି ହାତୀ ବାସ୍ତବରେ ତାର ବିଶେଷତା ହେଲା, ହାତୀକୁ ସବୁ ଜିନିଷ ଗୁଡ଼ା ବଡ଼ ବଡ଼ ଦେଖାଯାଏ, ମେଗ୍ନିଫାଏ ଦେଖାଯାଏ। ତେଣୁ ହାତୀ ନିଜ ଗୋଡ଼ରେ କାହାକୁ ଦଳି କଚଟି ଦିଏନି। ହାତୀକୁ ଯଦି ସବୁ ଛୋଟ ଛୋଟ ଦେଖାଯାଆନ୍ତା, ସବୁ ସେଗୁଡ଼ା ତୁଚ୍ଛ ବୋଲିକି ସମସ୍ତଙ୍କୁ ଦଳି ଚକଟି ଦିଅନ୍ତା, କିନ୍ତୁ ହାତୀକୁ ବଡ଼ ବଡ଼ ଦେଖାଯାଏ। କହିବା ତାତ୍ପର୍ଯ୍ୟ ହେଉଛି, ବୁଦ୍ଧିବାନ ବ୍ୟକ୍ତି, ଜ୍ଞାନବାନ ବ୍ୟକ୍ତି ସମସ୍ତଙ୍କର ଭଲ ଗୁଣ ଗୁଡ଼ା ଦେଖାଏ, ସେ ସମସ୍ତଙ୍କୁ ବହୁତ ଉଚ୍ଚ ଦୃଷ୍ଟିରେ ଦେଖେ, କାହାକୁ ବି ହେୟ ଜ୍ଞାନ କରେନି। କୌଣସି ଜାତି କୁଳ କି କୌଣସି ପ୍ରକାର ତା ପାଖରେ ଭେଦଭାବ ନଥାଏ। ତେଣୁ ତାହାକୁ ଦର୍ଶନ ଦର୍ଶାଇବା ପାଇଁ ଚିତ୍ରକାର ହାତୀ ମୁଣ୍ଡଟି ରଖିଛି। ଏବଂ ଦେଖିବେ ହାତୀ ତାର ଯେଉଁ ଶୁଣ୍ଢଟା ଅଛି, ଦେଖିବେ କୋଉଠୁ ବାହାରିଛି। ହାତୀର ଶୁଣ୍ଢକୁ ହାତୀର ହାତ ବୋଲି କୁହାଯାଏ। ଯେମିତି ଆମେ ହାତରେ ସବୁକିଛି କାମ କରୁ, ହାତୀ ସବୁକିଛି ତା କାମ ଶୁଣ୍ଢରେ କରିଥାଏ। ଏବଂ ହାତୀର ଯଦି ଶୁଣ୍ଢଟା ତା ହାତ କୋଉଠୁ ବାହାରିଛି, ଆମ ହାତ ସବୁ କୋଉଠୁ ବାହାରିଛି, ଦେଖିବେ ଆମ ସୋଲ୍ଡର ଜଏଣ୍ଟରୁ ଏଠୁ ବାହାରିଛି ହାତ, ଠିକ ଅଛି ନା ନାହିଁ। କିନ୍ତୁ ହାତୀର ଶୁଣ୍ଢଟା ସିଧା ଏଠୁ ବାହାରିଛି, ମସ୍ତିଷ୍କରୁ ଏଠୁ ବାହାରିଛି ସିଧା। କହିବା ତାତ୍ପର୍ଯ୍ୟ କ'ଣ, ଏମିତି ଚିତ୍ରରେ ଦେଖିବା ତାତ୍ପର୍ଯ୍ୟ କ'ଣ, ଆମେ ସବୁ ଯେତେବେଳେ କୌଣସି କାର୍ଯ୍ୟ କରୁ, ଅନେକ ସମୟରେ ତାର ଭବିଷ୍ୟ କ'ଣ ହେବ ଚିନ୍ତା ନ କରି ବି କରିଦେଇଥାଉ, ପରେ ପୁଣି ପଶ୍ଚାତ୍ତାପ କରୁ, ଆରେ ଆରେ ଏ କଥାଟା ଏମିତି ନ କରିଥିଲେ ହେଇଥାନ୍ତା। କିନ୍ତୁ ହାତୀ ଜଣେ ମହାନ ପୁରୁଷ, ଜଣେ ବୁଦ୍ଧିବାନ ବ୍ୟକ୍ତି, ସେ ସବୁ କଥା ଭାବି ଚିନ୍ତିକି ଆଗ ପଛ ଭାବିକି ସେ କରେ। ତେଣୁ ହାତୀର ହାତଟା ତା ମସ୍ତିଷ୍କରୁ ବାହାରିଥିବାର ଦେଖିବାର ତାତ୍ପର୍ଯ୍ୟ ହେଉଛି, ସେ ସବୁ କଥା ବୁଦ୍ଧିବାନ ବ୍ୟକ୍ତି ବୁଦ୍ଧି ସବୁ ବୁଝି ବିଚାରିକି ଭଲ ମନ୍ଦ ଭାବି ଚିନ୍ତିକି କରେ, ସେ ଏମିତି ହୁଇଞ୍ଜିକାଲି କରେନି। ତେଣୁ ତା ହାତଟା ତା ମସ୍ତିଷ୍କରୁ ବାହାରିଛି, ଆତ୍ମାଠୁ ସିଧା ବାହାରିଛି ବୋଲିକି ଦେଖି ଦିଆଯାଇଛି। ଏବଂ ହାତୀର ଯୋଉ ଏତେ ବଡ଼ ଶୁଣ୍ଢଟିଏ ଦେଖାଯାଇଛି, ଦେଖିବେ ତାର ବିଶେଷତା କ'ଣ, ସେ ଶୁଣ୍ଢରେ ସେ ଛୋଟ ଛୋଟ ପିନ୍ କଣ୍ଟା ବି ଉଠେଇ ଦେଇପାରିବ, ତ ବହୁତ ବଡ଼ ବଡ଼ ବଟଦ୍ରୁମ ବି ଏକଦମ ମୂଳ ସହିତ ଉତ୍ପାଟନ କରିଦେବ, ତା ଭିତରେ ସେ ସକ୍ଷମତା ଅଛି। କହିବା ତାତ୍ପର୍ଯ୍ୟ ହେଉଛି, ଜଣେ ବୁଦ୍ଧିବାନ ବ୍ୟକ୍ତି, ଜ୍ଞାନବାନ ବ୍ୟକ୍ତି ଭଗବାନ ଯେତେବେଳେ ସଂସାରକୁ ଧାରାପୃଷ୍ଠକୁ ଆସନ୍ତି, ମଣିଷକୁ ଅନେକ ଜ୍ଞାନ ଦିଅନ୍ତି, ସେ ଜ୍ଞାନର ଗୁହ୍ୟ ରହସ୍ୟକୁ, ଅତି ସୂକ୍ଷ୍ମାତି ସୂକ୍ଷ୍ମ ରହସ୍ୟକୁ ସାଧାରଣ ମୋଟା ବୁଦ୍ଧି ଲୋକ ବୁଝିପାରେନି, କିନ୍ତୁ ସେ ଜ୍ଞାନର ଗୁହ୍ୟତମ ରହସ୍ୟକୁ ବି ବୁଦ୍ଧିବାନ ବ୍ୟକ୍ତି ବୁଝିପାରେ। ତା ସହିତ ତାର ଜନ୍ମ ଜନ୍ମାନ୍ତର ଅନେକ ସଂସ୍କାର, ଯୋଉଟାକି ବହୁତ ରୁଟ ଭଳିଆ ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପି ଯାଇଛନ୍ତି, ମାଡ଼ି ଯାଇଛନ୍ତି, ତାକୁ ସେ ନିଜର ଜ୍ଞାନ ବଳରେ ଯୋଗ ଶକ୍ତି ଦ୍ୱାରା ତାର ମୂଳୋତ୍ପାଟନ କରିକି ଫେଙ୍ଗି ଦିଏ, ଅର୍ଥାତ୍ ତା ସଂସ୍କାରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ସେ କରିଦେଇଥାଇପାରେ, ଯୋଉଟା ସାଧାରଣ ମଣିଷ ପକ୍ଷରେ ସମ୍ଭବ ନୁହେଁ। ତେଣୁ ସେଇଟା ଦର୍ଶାଇବା ପାଇଁ ଗଣେଶ, ଯିଏକି ଶିବଙ୍କର ସନ୍ତାନ, ଶିବ ହେଉଛନ୍ତି ପରମାତ୍ମା, ଏବଂ ଆମେ ଯେଉଁମାନେ ପରମାତ୍ମାଙ୍କର ପ୍ରିୟ ସନ୍ତାନ, ଆତ୍ମାଗଣମାନଙ୍କ ଭିତରୁ ଯିଏ ଜ୍ଞାନବାନ ବା ବୁଦ୍ଧିବାନ ବ୍ୟକ୍ତି, ତାର ଚିତ୍ର ରୂପରେ ଚିତ୍ରକାର ଏମିତି ସବୁ ଚିତ୍ରିତ କରିଦେଇଛନ୍ତି। ଏବଂ ହାତୀ ପାଖରେ, ଗୋଟେ ଜ୍ଞାନବାନ ବୁଦ୍ଧିବାନ ବ୍ୟକ୍ତି ପାଖରେ ଯେଉଁ ଗୁଣଗୁଡ଼ା ପରିଲକ୍ଷିତ ହେବା ଦରକାର, ସେଗୁଡ଼ା ସବୁ ହାତୀ ପାଖରେ ଥିବାରୁ ହାତୀ ଭଳିଆ ମଥାଟିଏ, ମୁଣ୍ଡଟିଏ ରଖିଦିଆହେଇଛି, ଚିତ୍ରିତ କରିଦିଆହେଇଛି। ସେମିତି ଦେଖନ୍ତୁ, ହାତୀର ଆଉ ବିଶେଷତା ହେଲା, ଗଣେଶ ବା ଗଣପତିଙ୍କୁ ଦେଖିବେ ସୁପକର୍ଣ୍ଣ ବୋଲି ଆଖ୍ୟାୟିତ କରାଯାଇଛି, ତାଙ୍କ ଗୋଟେ ନାଁ ହେଉଛି ସୁପକର୍ଣ୍ଣ। ସୁପ ଶବ୍ଦର ଅର୍ଥ କ'ଣ ଜାଣିଛନ୍ତି? ସୁପ ଶବ୍ଦର ଅର୍ଥ କ'ଣ? ସୁପ ଅର୍ଥାତ୍ କୁଲା। ଆମ ଓଡ଼ିଆରେ ଗାଁ ଗଣ୍ଡାରେ ଆପଣ ଯେତେବେଳେ ଯାଇଥିବେ ଓଡ଼ିଶା ଭିତରେ, ଆପଣ ଦେଖିବେ ଯେଉଁ ମା ମାନେ ସବୁ ଧାନ ଗହମ ସବୁ ପାଛରନ୍ତି, ସେମାନେ ଦେଖିବେ ଗୋଟେ ବାଉଁଶରେ ବନା ହେଇଥାଏ ଗୋଟେ କୁଲା, ଯେଉଁଥିରେ ସବୁ ତାର ସବୁ ଅଳିଆ ଆବର୍ଜନା ସବୁ ଗୁଡା ପାଛୁଡ଼ି ଦିଅନ୍ତି, ଆଉ ଭଲ ଭଲ ମଞ୍ଜି ସବୁ ସେଠି ରହିଥାଏ, ତାକୁ ଆମେ କୁଲା କହୁ। ତେଣୁ ସୁପ ଶବ୍ଦର ଅର୍ଥ ହେଉଛି ବାସ୍ତବରେ କୁଲା। ଏବଂ ଗଣେଶଙ୍କର କାନ ଦେଖନ୍ତୁ, ପୁରା ଦୁଇଟା କୁଲା ଭଳିଆ ହେଇଛି ନା ନାହିଁ? ତେଣୁ ତାଙ୍କ କର୍ଣ୍ଣ କୁଲା ଭଳିଆ ହେଇଥିବାରୁ ତାଙ୍କୁ ସୁପକର୍ଣ୍ଣ ବୋଲି କୁହାଯାଏ।